ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। 77ତମ ସାଧାରଣତନ୍ତ୍ର ଦିବସ ଆଗରୁ ଆଜି ସଞ୍ଜବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଆକାଶବାଣୀ ଓ ଦୂରଦର୍ଶନର ସବୁ ଚ୍ୟାନେଲ ତରଫୁ ସଞ୍ଜବେଳର 7 ବଜେ ରାଷ୍ଟ୍ରପତିଙ୍କର ସମ୍ବୋଧନର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କର ଏହି ଅଭିଭାଷଣ ହିନ୍ଦୀ ଆଉ ତା'ର ଉତ୍ତରୁ ଇଂରାଜୀ ଭାଷାଥି ପ୍ରସାରିତ ହେବ। ଆକାଶବାଣୀଥି ରାତି 9:30 ବଜେ ରାଷ୍ଟ୍ରପତିଙ୍କର ସମ୍ବୋଧନର ଓଡ଼ିଆ ଭାଷାନ୍ତର ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 130 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଆ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଇତାର ସିଧା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବ। ଭାରତୀୟ ନିର୍ବାଚନ କମିଶନର ପ୍ରତିଷ୍ଠା ଦିବସକେ ମନାବାର ଲାଗି ଫି ବଛର ସାଧାରଣତନ୍ତ୍ର ଦିବସର ଆଘର ଦିନକେ ଜାତୀୟ ଭୋଟର ଦିବସ ଭାବେ ପାଳନ କରାଯାଉଛି। ଏଥର ଏହି ଦିବସର ବିଷୟ ହେଉଛି ମୋର୍ ଭାରତ ମୋର୍ ଭୋଟ୍, ଭାରତୀୟ ଗଣତନ୍ତ୍ରର ହୃଦୟଥି ନାଗରିକ। ଏହି ଅବସରରେ ଭାରତର ନିର୍ବାଚନ ଆୟୋଗଙ୍କ ତରଫରୁ ଆଜି ନୂଆଦିଲ୍ଲୀନ ଗୋଟିଏ ଖାସ୍ କାର୍ଯ୍ୟକ୍ରମଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସମାରୋହଟି ନୂଆକରି ଯୋଡ଼ା ହୋଇଥିବା ଯୁବ ଭୋଟରମାନଙ୍କୁ ମତଦାତା ଫଟୋ ପରିଚୟ ପତ୍ର ବଣ୍ଟାଯିବ। ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଗୋଟିଏ ପଦଯାତ୍ରାର ଆୟୋଜନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ସକାଳ ବେଳା ରାଜ୍ୟସ୍ତରୀୟ ସମାରୋହଟି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଯୁଆନ ପିଢ଼ି ଓଡ଼ିଶାନ କୃଷି ଉଦ୍ୟୋଗ ଆନ୍ଦୋଳନର ନେତୃତ୍ୱ ନେବାର୍କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ବରମୁଣ୍ଡା ନଥିବା ବିଜୁ ପଟ୍ଟନାୟକ ଖେଲ ପଡ଼ିଆନ ଚାଲିଥିବା କୃଷି ଓଡ଼ିଶା 2026ର ଉଦ୍ଯାପନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକି ରାଜ୍ୟପାଳ କହିଛନ୍, ଆଧୁନିକ କୃଷି ପାରମ୍ପରିକ ଚାଷଠାନୁ ବହୁତ ଆଗାଡ଼କେ ଯାଇଛି। ପ୍ରଯୁକ୍ତି ବିଦ୍ୟା, ପ୍ରକ୍ରିୟାକରଣ, ପ୍ୟାକେଜିଂ, ମାର୍କେଟିଂ ଆଉ ରପ୍ତାନୀ କ୍ଷେତ୍ରଟି ବହୁଟେ ସହଯୋଗ ଦେଉଛି ବୋଲି ରାଜ୍ୟପାଳ କହିଛନ୍। କାର୍ଯ୍ୟକ୍ରମର ସଫଳ ପରିଚାଳନା ସହିତ ଆଲୋଚନା, ନୂଆ ସୃଜନ ଆଉ ସହଯୋଗ ଲାଗି ଗୋଟିଏ ମଚାନ୍ ତିଆର କରିଥିବାନୁ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗକେ ରାଜ୍ୟପାଳ ପ୍ରଶଂସା କରିଛନ୍। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ ଆଜି ଓଡ଼ିଶା ଗସ୍ତଥି ଆସୁଛନ୍। ଗସ୍ତ ଅବସରରେ ଶ୍ରୀ ମୁରୁଗନ ଭୁବନେଶ୍ୱରନ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମଥି ଯୋଗ ଦେବେ। ସମ୍ବଲପୁର ପିଏଚ୍ଡି ପଡ଼ିଆଠାରେ ଗଲାକାଲି ପୁସ୍ତକ ମେଳା ମୂଲ ହୋଇଛି। ଜାତୀୟ ସ୍ତରର ଏନ୍ବିଟି ଆଉ ସମ୍ବଲପୁରର ସେତୁ ଅନୁଷ୍ଠାନର ମିଳିତ ସହଯୋଗତି ହୋଇଥିବା ପୁସ୍ତକ ମେଳା 9 ଦିନ ତକ ଚାଲିବା। କାର୍ଯ୍ୟକ୍ରମକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିକି ପୁସ୍ତକ ମେଳା ଖାଲି ଗୋଟିଏ ଆୟୋଜନ ନୁହେଁ, ଇଟା ଗୋଟିଏ ନୂଆ ବିଚାର ଆଏ ବୋଲି କହିଛନ୍। ମୋବାଇଲ୍ ଖାଲି ସୂଚନା ଦେଇପାରିଛି ହେଲେ ଜ୍ଞାନ ନାଇଁ ଦେଇପାରେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍।
ଏଥର ପୁସ୍ତକ ମେଳାରେ ଅନେକ ଉପାଧ୍ୟାୟ ପୁସ୍ତକକୁ ସବୁ ଲୋକାର୍ପିତ କରାଗଲା। ଏଇଟା ଆମ ସମ୍ବଲପୁରର ମର୍ଯ୍ୟାଦା ବଢ଼େଇବାରେ ବହୁତ ସହାୟକ ହବ। ସମ୍ବଲପୁର ବୁକ୍ ଫେୟାରକୁ ଆଗାମୀ ଦିନରେ ଗୋଟେ ସମ୍ବଲପୁର ଲିଟ୍ ଫେଷ୍ଟରେ ସାହିତ୍ୟ ସଭାରେ ପରିଣତ କରିବାର ଆଜି ଆମେ ଏଠି ଯୋଜନା କଲୁ। ସମ୍ବଲପୁରର ବୌଦ୍ଧିକ ପୃଷ୍ଠଭୂମିକୁ, ସମ୍ବଲପୁରର ସାଂସ୍କୃତିକ ଓ ସଭ୍ୟତାଗତ ମୂଳ ସ୍ଥାନ ଭାବେ ଏହାକୁ ଧ୍ୟାନ ରଖିକି ଆମେ ବଡ ବୌଦ୍ଧିକ ଆନ୍ଦୋଳନ ସମ୍ବଲପୁର ହଉ, ଏଇଟା ଆମ ସମ୍ବଲପୁରର ଅପେକ୍ଷା।
କାର୍ଯ୍ୟକ୍ରମଟି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜନାରାୟଣ ମିଶ୍ର, ଏନ୍ବିଟିର ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଗଲାକାଲି ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଆଉ ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ବିଭାଗର ସଚିବମାନଙ୍କ ସାଙ୍ଗେ ଗୋଟିଏ ବୈଠକଟି ଯୋଗ ଦେଇକରି ବହୁଟେ ପ୍ରସଙ୍ଗଥି ଆଲୋଚନା କରିଛନ୍। ବୈଠକଟି ରାଜ୍ୟର ଆର୍ଥିକ ଆଉ ସାମଗ୍ରିକ ବିକାଶ, ଶିଳ୍ପ ଅନିବେଶ ପ୍ରୋହାହନ, ଇଜ୍ ଅଫ୍ ଡୁଇଂ ବିଜ୍ନେସ୍, ସହରାଞ୍ଚଳ ବିକାଶ, ଜନଜାତି କଲ୍ୟାଣ, ଶିକ୍ଷା ବାଗି ଭିନ୍ ଭିନ୍ ବିଷୟଥି ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ନ ସଡ଼କ ସୁରକ୍ଷା ଲାଗି ଲୋକ ସଚେତନ କରବାର୍କେ ଜୋଙ୍ଗ ଥାନା ତରଫୁ ଗୋଟିଏ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ନିଜେ ଉପସ୍ଥିତ ରହିକରି ସାଧାରଣ ଗାଡ଼ି ଚାଳକ ଆଉ ଯାତ୍ରୀମାନଙ୍କ ସାଙ୍ଗେ ସିଧାସଳଖ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରାଜବାଟି ପରିସନ୍ନ ଶ୍ରୀ ଗୋପାଳଜୀ ମନ୍ଦିରନ ମହାପ୍ରଭୁମାନଙ୍କର ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି। ଏହି ଉତ୍ସବ ଲାଗି ଦେବୋତ୍ତର ବିଭାଗ, ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ତରଫରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆଜିଠାରୁ 8 ଦିନ ତକ ମହାପ୍ରଭୁମାନଙ୍କର ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଚାଲିବା। ଏହି ଅବସରରେ ଆଜି ସକାଳ ବେଳା ଜିଲ୍ଲା କୋଷାଗାରନୁ ଗୋଟିଏ ଶୋଭାଯାତ୍ରାଟି ମହାପ୍ରଭୁମାନଙ୍କୁ ମନ୍ଦିରକେ ଅଣାଯିବା। ପାଣିପାଗ, ପଶ୍ଚିମ ଝଡ଼ ପ୍ରଭାବଥି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛି। ଆଏବା 3 ଦିନ ତକ ପାଗ ଏନ୍ତା ରହିବା, ତାର ଉତ୍ତରୁ ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଏବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ସହିତ ରାଜ୍ୟର 12 ଜାଗାନ ହାଲ୍କାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି କେନ୍ଦ୍ର ତରଫରୁ କୁହାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 9:17 ଥି ଜୁହାର।